हे जय शिव शंकर जय हे जय शिव शंकर जय हे त्रिशूल धारे हे डम्बरु धर
जय हे जय शिव शंकर जय हे त्रिशूल धारे हे डम्बरु धर जय हे जय शिव शंकर जय हे
मस्तके बहिछ छोटा भार प्रभु दिशे ताम्र चूड़ा परी
त्रैलोक्यनाथ आहे कृति बास नीलकंठ विषहारे
देव देव तुमे महादेव परा देव देव तुमे महादेव परा
करुणामय हे भुजंग धर
जय हे जय शिव शंकर जय हे
करु झरे गंगा होए धार चांद हसु अछि अधा
कोळारे लंबिछि रुद्राक्षर माळ ललाटे चंदन चिता
कटि देशे व्याघ्र चर्म शोभा पाए कटि देशे व्याघ्र चर्म शोभा पाए
स्कंदरे पैता देशे सुंदर
जय हे जय शिव शंकर जय हे त्रिशूल धारी हे गमरु धर जय हे जय शिव शंकर
पद सेवी होई अछु धन्य त्रिपुरारी शूल पाणी
फेरंतु आरत आहे भोलानाथ एतिकी आम्भ मागुणे
ढाळंतु आशीष आहे आशुतोष ढाळंतु आशीष आहे आशुतोष
कैलासपति हे महेश्वर
जय हे जय शिव शंकर जय हे कृष्ण धारी हे डम्बरु धर जय हे जय शिव शंकर जय हे
प्रिये किंपाजी विमर्श वदन घटी कि अमंगल किसी
प्राणनाथ एत शीघ्र भूलीगल मनु
के कथा पार्वती
सुण आहे प्राणी सोर मन रे बळीचि सर धमर प्राणी सोर कुह दंड समाचार प्राणी सोर
कुह दंड समाचार प्राणी सोर कुह दंड समाचार
आरे प्राण सही जहा पचारिबु देवी बुझाई प्राण सही एकांते कही भी रही प्राण सही
एकांते कही भी रही प्राण सही एकांते कही भी रही प्राण सही
कही बमते बुझाई मध्यपुरी दंड हुए कि पाई प्राणी सुर कि फल तहु मिलाई प्राणी सुर
चैत्र मासे जात मध्यरे पाळंती मोर भकत प्राणेश्वरी कहिबि तार वृतांत प्राणेश्वरी
कहिबि तार वृतांत प्राणेश्वरी कहिबि तार वृतांत प्राणेश्वरी
करि एही दंड जात मुकति लभिचि केउ भकत प्राणनाथ कुह तांकरि चरित
चल चल प्राण सही ए काम्र कानने बसी बाजाई प्राण सही कही भी सबु बुझाई प्राण सही
कही भी सबु बुझाई प्राण सही कही भी सबु बुझाई प्राण सही
प्रभु ब्रह्म ज्ञान कहुथिबा बेले मृत शुक पक्षी परा लभिला जीवन संसारे विदित हला सुकमुनि रूपे सेदिनु जानिछि प्रभु तुमरी महिमा
भवानी घटिथिबा कथामान आज किंपा कर उत्थापन
प्रभु एकाम्र कानने जदि केही आसी सुणे आम्भ कथोपकथन
ओ एइथिपई एते चिंता
हाँ प्राणधन
नंदी भृंगी
आदेश करंतु प्रभु
जाओ 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 रे नंदी मो आदेश घेनी भृंगी सांगरे
जाओ 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 रे नंदी मो आदेश घेनी भृंगी सांगरे जाओ 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 रे
ଶିବ ଗଣ ସଙ୍ଗରେ ନେବ ଏକାମ୍ର କାନନ ଜଗିବ
ଶିବ ଗଣ ସଙ୍ଗରେ ନେବ ଏକାମ୍ର କାନନ ଜଗିବ
ଆଦେଶ ମୋହରଣ ପାଇବା ଯାଏ
ଆଦେଶ ମୋହରଣ ପାଇବା ଯାଏ
ନ ଆସିବ ଫେରି କୈଳାସପୁରେ
ଯାଅ 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 ରେ ନନ୍ଦୀ ମୋ ଆଦେଶ ଘେନି ଭୂମି ସଙ୍ଗରେ ଯାଅ 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 ରେ
ସୁର ହେଉ ଅବା ଅସୁର ନ ଛାଡ଼ିବ ବନ ମଧ୍ୟର
ସୁର ହେଉ ଅବା ଅସୁର ନ ଛାଡ଼ିବ ବନ ମଧ୍ୟର
ବନ ଚାରିପଟେ ଜଗି ରହିଥିବ
ବନ ଚାରିପଟେ ଜଗି ରହିଥିବ
ଭେଳା କଲେ ଭେଳା ବୁଡ଼ି ଯିବ ରେ
ଯାଅ 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 ରେ ନନ୍ଦୀ ମୋ ଆଦେଶ ଘେନି ଭୂମି ସଙ୍ଗରେ ଯାଅ 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 ରେ
ଆଦେଶ ତବ ଶ୍ରୀରହର୍ଯ୍ୟ ପ୍ରଭୁ
ଆସ ଦେବୀ ଏକାମ୍ର କାନନେ ଏବେ କରିବା ଗମନ
ବାଉଁଶ ନଳ ଧରି ବାହାରିଲା ଚଡ଼େୟା ବୀର ଚଡ଼େୟା ବୀର କି ପ୍ରଭୁଙ୍କୁ କରି ଜୁହାର
ଚଡ଼େୟା ବୀର ଚଡ଼େୟା ବୀର ପ୍ରଭୁଙ୍କୁ କରି ଜୁହାର ଚଡ଼େୟା ବୀର ଚଡ଼େୟା ବୀର ପ୍ରଭୁଙ୍କୁ କରି ଜୁହାର
ମୁଣ୍ଡରେ ପିନ୍ଧିଛି ଟୋପି ନାଲି ନେଳି ପର ଦେଇଛି ଖୁସି ଦେଇଛି ଖୁସି ଆହା କି ଶୋଭା ଦିଶୁଛି
ଦେଇଛି ଖୁସି ଆହା କି ଶୋଭା ଦିଶୁଛି ଦେଇଛି ଖୁସି ଆହା କି ଶୋଭା ଦିଶୁଛି
ଗଳାରେ ଲମ୍ବିଛି ମାଳ ଗଡ଼ ଗଡ଼ ସଙ୍ଗେ କେତେ ପ୍ରକାର କାନ୍ଧେ ଧରି ଧନୁସର
କେତେ ପ୍ରକାର କାନ୍ଧେ ଧରି ଧନୁସର କେତେ ପ୍ରକାର କାନ୍ଧେ ଧରି ଧନୁସର
ଅଣ୍ଟି ଘାଗୁଡ଼ି ଅଣ୍ଟାରେ ଝମ ଝମ ନାଦେ ଶବଦ କରେ କି ନାଚେ ଆନନ୍ଦ ମନରେ
ଶବଦ କରେ ନାଚେ ଆନନ୍ଦ ମନରେ ଶବଦ କରେ ନାଚେ ଆନନ୍ଦ ମନରେ
କାଣ୍ଡିଆ ବସାଇ କରି ନାନା ଜାତି ପକ୍ଷୀ ଆଣିଛି ଧରି କି ବନସ୍ତରୁ ବୁଲି କରି
ଆଣିଛି ଧରି ବନସ୍ତରୁ ବୁଲି କରି ଆଣିଛି ଧରି ବନସ୍ତରୁ ବୁଲି କରି
ଓହ ବୁଲି ବୁଲି ଭାରି ହାଲିଆ ଲାଗିଲାଣି ଦରଜା କିଳିଏ ମାଇପି ଦୁଇଟା ଗଲେ କୁଆଡ଼େ ଯାଏ ଡାକେ କାଳେ ଖାଇ ପିଇ ଦୁହେଁ ଶୋଇପଡ଼ିଥିବେ
ଆସ ଆସ ସୁନା ଗୋରି ଆସ ଲୋ ଘରୁ ବାହାରି ଆସ ଆସ ସୁନା ଗୋରି ବିଳମ୍ବନ କରି ଆସ ବିଳମ୍ବନ କରି ଆସ ଫେରିଲିଣି ପକ୍ଷୀ ଧରି
ଆସ ଆସ ସୁନା ଗୋରି ଆସ ଲୋ ଘରୁ ବାହାରେ ଆସ ଆସ ସୁନା ଗୋରି
ଭୋକରେ ଜଳୁଛି ପେଟ ହେଲିଣି ମୁଁ ଛୋଟ ପଟ କିମ୍ପାଇଁ କରୁଛ ମଠ କିମ୍ପାଇଁ କରୁଛ ମଠ ହଂସା ମୋର ଯାଏ ଉଡ଼ି
ଆସ ଆସ ସୁନା ଗୋରେ ଆସ ଲୋ ଘରୁ ବାହାରେ ଆସ ଆସ ସୁନା ଗୋରେ
ବୁଲି ବୁଲି ବନ ଦେଶ ପାଦ ହେଲାଣି ଅବସ କାନ୍ଦି ତୋରାଣୀରେ ତୋଷ କାନ୍ଦି ତୋରାଣୀରେ ତୋଷ ହୋଇବ ମନ ମୋହରି
ଆସ ଆସ ସୁନା ଗୋରେ ଆସ ଲୋ ଘରୁ ବାହାରେ ଆସ ଆସ ସୁନା ଗୋରେ
ନିଶ୍ଚିନ୍ତେ ପଡ଼ିଛ ଶୋଇ ଡାକ କିବା ଶୁଭୁ ନାହିଁ ଚଞ୍ଚଳ ଫିଟା କିଳଣି ଚଞ୍ଚଳ ଫିଟା କିଳଣି ମଦାଳ ଶିଶୁ କୁମାରୀ
ଆସ ଆସ ସୁନା ଗୋରେ ଆସ ଆସଲ ଘରୁ ବାହାରେ ଆସ ଆସ ସୁନା ଗୋରେ।
ଆଲୋ ହେ ଚଞ୍ଚଳ କବାଟ ଖୋଲ, ପକ୍ଷୀ ଧରି ବନସ୍ତରୁ ଫେରିଲିଣି ପରା। ଡାକ ଡାକିଲିଣି ମୋଠାରୁ ସଧା କି ଉଣା ହେଲାଣି, କଅଳ କଷି କାକୁଡ଼ି ସପନ ଫୁଲ ଚାଙ୍ଗୁଡ଼ି ଗଳାର ମାଳି। ତୁମ ପାଇଁ ଲୋ ତୁମ ପାଇଁ, ତୁମ ପାଇଁ ଲୋ ତୁମ ପାଇଁ, ବୁଲି ବୁଲି ମୁଁ ଆସିଛି ଧାଇଁ ଲୋ ତୁମ ପାଇଁ। ରାତିର ଜହ୍ନ ଶାଳୀର ତନ ମୋ ଜୀବ ଜୀବନ, କାହିଁ ପାଇଁ ମନ ଉଣା କରୁଛ ନବନ ବିନା ପତୁରୀ ସୁନା। ଚମ୍ପା ଗୋରି ଲୋ ଚମ୍ପା ଗୋରି, ଚମ୍ପା ଗୋରି ଲୋ ଚମ୍ପା ଗୋରି, କଥା କହିଦେ ତୁ ହସି କରିଲୋ ଚମ୍ପା ଗୋରି।
ହଉ ଚାଲ ସମସ୍ତେ ଘର ଭିତରକୁ ଯିବା, ମୋତେ ଗଣ୍ଡେ ଖାଇବାକୁ ଦେଇ ତୁମେ ଦୁହେଁ ବେପାରକୁ ଚାଲିଯିବ। ତୁ ଗାଁ ଗାଁ ବୁଲି ପକ୍ଷୀ ବିକିବୁ, ଆଉ ତୁ ଘର ଘର ବୁଲି ଚିତା କୁଟେଇବୁ। ମୁଁ ଖାଇସାରି ଟିକେ ବିଶ୍ରାମ ନେବି, ଆସ।
ଆସିଲୁ ବାପା, ସବୁ ଜିନିଷ ସଜେଇ ଦେଇ ବେପାରକୁ ବାହାରି ଯିବା।
ଟଙ୍କା ଗଣି ଦେବ ମନେ ହୋଇ ଆସ, ଆଣି ଅଛି ବଙ୍ଗରି ଅରା ଜଳପତି ହଳଦୀରେ
पक्षी रखियो ओसा
सुंदर सुंदर पक्षी आनिछु पक्षी मानक ना त कहिलु हेले तो नाटी त कहिलुनी
मोर कोन गोटे ना मोर केते ना अछि ना मु एबे कहू छी सुन क अक्षर रे नाम कमला ख अक्षर रे नाम फुलना ग अक्षर रे नाम गौरी घर डक दिलो घर मणि बाप मा मोहर बाप मा मोहर बाप मा मोहर बाप मा मोहर हे डकंती बड़ श्रद्धा रे नाम कुमार बाप मा मोहर
डकंती बड़ श्रद्धा रे नाम कुमार बाप मा मोहर डकंती बड़ श्रद्धा रे नाम कुमार बाप मा मोहर
छ अक्षर रे नाम चंचला छ अक्षर रे नाम छैला ज अक्षर रे नाम जमुना छ अक्षर रे नाम झरणा दादा खुड़ी डकंती दादा खुड़ी डकंती दादा खुड़ी डकंती दादा खुड़ी डकंती हे खज पिठा किणी खाइबा को दियंती दादा खुड़ी डकंती
खज पिठा किणी खाइबा को दियंती दादा खुड़ी डकंती खज पिठा किणी खाइबा को दियंती दादा खुड़ी डकंती
ताखेर टुकुम सी ठाखेर ठण कळ सी डाखेर डाळी मको सी ढर डकन नाम कोइटी अजा आई डकंती अजा आई डकंती अजा आई डकंती
ଝିଅ କେତେ ସୁନ୍ଦରିଆ ନାଁ ସବୁ ପାଇଛି ବାପ ଘରେ ଗେଲ ବସରରେ ବଢିଥିଲୁ ତାହେଲେ
ହଁ ଲୋ ମଉସା
ଆଲୋ ଝିଅ କେତେଟା ପକ୍ଷୀ ବିକିଲୁ କି ନାହିଁ
ବିକିଛି ହେ ମଉସା ବୋଲ ଗଡ଼ରେ ମୁଁ ଓହ୍ଲାଇ ମଉସା ଗଡ଼ ସାହିରେ ବିକିଲି ନବ ଭାଇ ଆସି ଆନନ୍ଦେ ବାଛିଲେ ନବ ଭାଇ ଆସି ଆନନ୍ଦେ ବାଛିଲେ ସୁଆସାରି ହଳେ ଦେଲି ପଚାଶ ଟଙ୍କା ଆଣିଲି ସୁଆସାରି ହଳେ ତୃତୀୟ ପଡ଼ାକୁ ଗଲି ହେ ମଉସା ବଣିଆ ସାହି ଭୁଲିଲି ନରତମ ଭାଇ ମୟୂର କିଣିଲେ ନରତମ ଭାଇ ମୟୂର କିଣିଲେ ଦେଢ଼ଶହ ଟଙ୍କା ଆଣିଲି ସେଠାରୁ ଫେରି ଆସିଲି ଦେଢ଼ଶହ ଟଙ୍କା ଆଣିଲି ସେଠାରୁ ଫେରି ଆସିଲି ବଜାର ଭିତରେ ଗଲି ହେ ମଉସା ସଦ ଭାଇଙ୍କି ଦେଖିଲି ଟଙ୍କା ନାହିଁ ବୋଲି ଖୁସାମତ କରି ଟଙ୍କା ନାହିଁ ବୋଲି ଖୁସାମତ କରି ବାକିରେ ରଖିଲେ ସେହି ଦୁଇଟି ବଣି ଚଢ଼େଇ ବାକିରେ ରଖିଲେ ସେହି ଦୁଇଟି ବଣି ଚଢ଼େଇ ରହିଛନ୍ତି ପୁଣି ନାନା ଜାତି ପକ୍ଷୀ ରହିଛନ୍ତି ପୁଣି ନାନା ଜାତି ପକ୍ଷୀ ଆସି କିଣି ନିଅ ବାଛି ବେଳ ଉଛୁର ହେଉଛି ଆସି କିଣି ନିଅ ବାଛି ବେଳ ଉଛୁର ହେଉଛି
ଆସି କିଣି ନିଅ ବାଛି ବେଳ ଉଛୁର ହେଉଛି ଆସି କିଣି ନିଅ ବାଛି ବେଳ ଉଛୁର ହେଉଛି
ହଏ ମଉସା ତୁମେ ନା ଶୁଣିବା ଘର ରଖ ନା ପକ୍ଷୀ ରଖିବା ଘର ରଖ ତମେ କଣ ପକ୍ଷୀ କିଣିବନି
ନାଇଁ ଲୋ ଝିଅ ଏଇନେ କିଛି ଟଙ୍କା ନାହିଁ ତୁ ଆର ଥରକୁ ଆସିଲେ ରଖିବା
ହଉ ମୁଁ ତେବେ ଆସୁଛି
ଆସ ଆସରେ ମୋର ପ୍ରାଣ ସଙ୍ଗିନୀ, ଆସ ଆସରେ ମୋର ପ୍ରାଣ ସଙ୍ଗିନୀ, ଆସ ଆସରେ ଅତର ଦାନୀ ମୋ ଚନ୍ଦ୍ରବଦନୀ,
ଆସ ଆସରେ ମୋର ପ୍ରାଣ ସଙ୍ଗିନୀ, ଆସ ଆସରେ ମୋର ପ୍ରାଣ ସଙ୍ଗିନୀ, ଆସ ଆସରେ
ଘନ କେଶିରେ ମୋ ଡାଳ ଅଛି, କୁନ୍ଦ ହାସି ଷୋଳ ବୟସୀ, ଘନ କେଶିରେ ମୋ ଡାଳ ଅଛି, କୁନ୍ଦ ହାସି ଷୋଳ ବୟସୀ, ଚାରୁ ଚନ୍ଦ୍ରମୁଖୀ କେଣେ ଗଲ ସଖୀ,
ଚାରୁ ଚନ୍ଦ୍ରମୁଖୀ କେଣେ ଗଲ ସଖୀ,
କଳକଣ୍ଠି ମୋର ଗଜଗମନି,
ଆସ ଆସରେ ମୋର ପ୍ରାଣ ସଙ୍ଗିନୀ, ଆସ ଆସରେ ମୋର ପ୍ରାଣ ସଙ୍ଗିନୀ, ଆସ ଆସରେ
ପ୍ରିୟମ୍ବଦା ନେତ୍ର ପିତୁଳା ରସବତୀରେ ସୁଧା ଧାରା, ପ୍ରିୟମ୍ବଦା ନେତ୍ର ପିତୁଳା ରସବତୀରେ ସୁଧା ଧାରା, ହୋଇଲାଣି ଡେରି ଯିବି ପକ୍ଷୀ ମାରି,
ହୋଇଲାଣି ଡେରି ଯିବି ପକ୍ଷୀ ମାରି,
ଯାଇଅଛ କେଣେ ରାସ ସଙ୍ଗିନୀ,
ଆସ ଆସରେ ମୋର ପ୍ରାଣ ସଙ୍ଗିନୀ, ଆସ ଆସରେ ମୋର ପ୍ରାଣ ସଙ୍ଗିନୀ, ଆସ ଆସରେ
ସୁନ୍ଦର ପକ୍ଷୀ ନାହାନ୍ତି, ଆଜି ଭାବିଛି ଏକାମ୍ର କାନନକୁ ପକ୍ଷୀ ଧରିବାକୁ ଯିବି।
ନା ନାଥ, ତୁଣ୍ଡରେ ତୁମେ ଏକାମ୍ର କାନନ କଥା ଧର ନାହିଁ।
ଏକାମ୍ର କାନନ ଯେ ଶିବ ପାର୍ବତୀଙ୍କର ପ୍ରିୟ ସ୍ଥାନ,
ସେ ସ୍ଥାନରେ ଶିବ ପାର୍ବତୀ ଭ୍ରମଣ କରନ୍ତି।
ବାରଣ କରୁଛୁ ନାଥ, ସେ ସ୍ଥାନକୁ ଯିବ ନାହିଁ କେବେ।
ହଉ ହେଲା, ମୁଁ ନଳ କାଠି ଧନୁଷର ସାଇତି ରଖିଛି, ତୁମେ ଦୁହେଁ ଯାଅ, କିଛି ଖାଦ୍ୟ ପଦାର୍ଥ ପୁଟୁଳି କରି ବାନ୍ଧି ଦିଅ, ମୁଁ ପକ୍ଷୀ ଧରିବାକୁ ଚାଲିଯିବି। ତେବେ ଡେରି ନକରି ଶୀଘ୍ର ଚାଲ। ଏତେ ବାଟ ଆସିଲିଣି, ବୁଲି ବୁଲି ମଣିଷ ହାଲିଆ ହେଲାଣି, କି ଯୋଗରେ ବାହାରିଥିଲି କେଜାଣି, କୋଉଠି ଗୋଟେ ବି ହେଲେ ପକ୍ଷୀ ଦେଖାଯାଉନାହାନ୍ତି।